ହେଲୋ, ମୋ ନାଁ ସ୍ନେହଲତା ପ୍ରଧାନ, 85 ବସ୍ତି 85 ନମ୍ବର ୱାର୍ଡରୁ ମୁଁ କହୁଛି। ଆମର ଡ୍ରେନରେ ଛୋଟ ଡ୍ରେନ ହବାକୁ ପାଣି ଫୁଲ ହେଇଛି, ମାଟି ଫାଟି ଅଳିଆ ସବୁ ଜାମ ହେଇଯାଉଛି, ପାଣି ଯାଉନି। ବର୍ଷା ହେଲେ ଘରେ ପାଣି ପଶିଯାଉଛି, ଆଉ ତା ସମସ୍ୟାର ସମାଧାନ ଟିକେ କରିଦେଲେ ଭଲ ହୁଅନ୍ତା। ଆଉ ପାଣି ଟିକେ କମ୍ ସମୟ ଆସୁଛି, ଆଉ 10-15 ମିନିଟ୍ ପାଣି ଦେଇଥିଲେ ବି ଭଲ ହୁଅନ୍ତା। ଆଉ ଆପଣ ତା ସମସ୍ୟାର ସମାଧାନ ଟିକେ କରିଦିଅନ୍ତୁ।